ଯେଉଁ ସମୟରେ ଈଶ୍ୱରଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ଏହି ଜଗତରେ ଥିଲେ ସେ ସମୟରେ ସେ ଗୋଟିଏ ଗଳ୍ପ କହିଥିଲେ। ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧୁଥିଲା ଓ ପ୍ରତିଦିନ ଖୁବ୍ ଭଲ ଭଲ ଖାଦ୍ୟ ଖାଉଥିଲା। ସେହି ସମୟରେ ଲାଜାର ନାମରେ ଜଣେ ଅତି ଗରିବ ଲୋକଟିଏ ମଧ୍ୟ ଥିଲା, ଯାହାର କି ଦେହଯାକ ଘା ଭର୍ତ୍ତି ହୋଇଥିଲା। ସେ ସେହି ଧନୀ ଲୋକର ଫାଟକ ପାଖରେ ଥାଇ ଧନୀ ଲୋକର ଅଇଁଠାରୁ ପେଟ ପୂରାଇବାକୁ ଚେଷ୍ଟା କରୁଥିଲା। କୁକୁରମାନେ ଆସି ତାର ଘା ସବୁ ଚାଟୁଥିଲେ। କିଛିଦିନ ପରେ ଲାଜାର ମରିଗଲା, ଆଉ ମଲାପରେ ସେ ସ୍ୱର୍ଗକୁ ଗଲା। ତାପରେ ପରେ ଧନୀ ଲୋକ ମଧ୍ୟ ମଲା ଏବଂ ତାକୁ ସମାଧି ଦିଆଗଲା, କିନ୍ତୁ ତାର ଆତ୍ମା ନରକକୁ ଗଲା, ଆଉ ସେ ନରକାଗ୍ନିରେ ପଡ଼ି ଛଟପଟ ହୋଇ କଷ୍ଟ ପାଇଲା। ତାପରେ ସେହି ନରକରୁ ସେ ଚିତ୍କାର କରି ଡାକ ପକାଇ କହିଲା, ପ୍ରଭୁ ମୋ ପ୍ରତି ଦୟାକର, ଲାଜାରକୁ ଟିକେ ପଠାଅ, ଯେପରି ସେ ଆସି ଅଙ୍ଗୁଳି ବୁଡ଼ାଇ ପାଣି ଟୋପେ ଦେଇ ମୋର ଜିହ୍ୱାକୁ ଶୀତଳ କରିବ। ମୁଁ ଏଠି ଭୟଙ୍କର ନିଆଁରେ ପଡ଼ି କଲବଲ ହେଉଛି। କିନ୍ତୁ ସେଠୁ ଉତ୍ତର ଆସିଲା, ତୁମ ଆମ ଭିତରେ ଏକ ବିରାଟ ବ୍ୟବଧାନ ରହିଛି। ତୁମେ ଯେଉଁଠି ଅଛ, ଏଠିକାର ଲୋକ ତୁମ ପାଖକୁ ଆଦୌ ଯାଇପାରିବେନି, ପୁଣି ନରକରୁ ସ୍ୱର୍ଗକୁ କେହି ଆସିପାରିବେ ନାହିଁ। ଧନୀ ଲୋକ କହିଲା, ତାହେଲେ ମୋର ଆଉ ଗୋଟିଏ ଅନୁରୋଧଟି ରକ୍ଷା କରନ୍ତୁ, ଲାଜାରକୁ ଟିକେ ଜଗତକୁ ପଠାନ୍ତୁ, ସେଠାରେ ମୋର ଆହୁରି ପାଞ୍ଚ ଭାଇ ଅଛନ୍ତି, ସେମାନଙ୍କୁ ଟିକେ ଲାଜାର ଯାଇ କହିବ ଏହି ଯନ୍ତ୍ରଣାମୟ ସ୍ଥାନକୁ ସେମାନେ ଯେପରି ନ ଆସନ୍ତି। ମୃତମାନଙ୍କ ମଧ୍ୟରୁ ଜଣେ ଯାଇ ସେମାନଙ୍କୁ କହିଲେ ସେମାନେ ନିଶ୍ଚୟ ବିଶ୍ୱାସ କରିବେ। କିନ୍ତୁ ପୁଣି ଉତ୍ତର ଆସିଲା, ନା, ଯଦି ସେମାନେ ଈଶ୍ୱରଙ୍କ ବାକ୍ୟ ବାଇବଲରେ ବିଶ୍ୱାସ କରୁନାହାନ୍ତି, ତାହେଲେ ସେମାନେ କେବେ ହେଲେ ମୃତ୍ୟୁରୁ ପୁନରୁତ୍ଥିତ ଜଣେ ବ୍ୟକ୍ତିଙ୍କର କଥା ଆଦୌ ବିଶ୍ୱାସ କରିପାରିବେ ନାହିଁ। ଯୀଶୁ ମଧ୍ୟ ନିଜେ କହିଛନ୍ତି, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ତୁମେ ଯେବେ ପାପରୁ ନ ଫେରି ଈଶ୍ୱରଙ୍କର ବାଧ୍ୟ ନ ହୁଅ, ତେବେ ତୁମେ ନିଶ୍ଚୟ ମରିବ ଓ ନରକର ଯନ୍ତ୍ରଣା ଭୋଗ କରିବ। ଯୀଶୁଖ୍ରୀଷ୍ଟ ନିଜେ ମୃତ୍ୟୁରୁ ଉଠିଥିଲେ। ସେ ଆମର ଦଣ୍ଡ ପାଇଁ ମଲେ ଓ ଦୁଃଖ ଭୋଗ କଲେ, କିନ୍ତୁ ତିନିଦିନ ପରେ ସେ ମୃତ୍ୟୁରୁ ପୁନର୍ଜୀବିତ ହୋଇ ସ୍ୱର୍ଗକୁ ଗଲେ। ଯେ କେହି ତାହାଙ୍କର ନିକଟବର୍ତ୍ତୀ ହୋଇ ତାଙ୍କର ବାଧ୍ୟ ହେବ, ସେ ନରକର ଦଣ୍ଡରୁ ମୁକ୍ତ ହେବ। ବାଇବଲ କୁହେ, ପାପର ବର୍ତ୍ତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କର ସହଭାଗିତାରେ ଅନନ୍ତ ଜୀବନ ଅଟେ। ସେ ଆମକୁ ଉତ୍ତମ ହୃଦୟ ଦେଇ ନୂଆ କରି ଗଢ଼ିବେ। ସେହି ଧନବାନ ଲୋକ ପରି ହୁଅ ନାହିଁ ଯିଏକି ନରକର ଯନ୍ତ୍ରଣା ଭୋଗିଲା, ଧନର ଗର୍ବ ତାକୁ ସ୍ୱର୍ଗରୁ ବଞ୍ଚିତ କଲା। ସେ ଈଶ୍ୱରଙ୍କର ବାକ୍ୟରେ ବିଶ୍ୱାସ ନ କରିବାରୁ ତାର ଆତ୍ମା ନରକଗାମୀ ହେଲା। ଲାଜାର ଗରିବ ଥିଲା ସତ, କିନ୍ତୁ ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଥିବାରୁ ସେ ସ୍ୱର୍ଗକୁ ଗଲା। ବଞ୍ଚି ଥାଉଁ ଥାଉଁ ପାପ ପରିତ୍ୟାଗ କରି ଅନନ୍ତ ଜୀବନର ଭାଗୀ ହୁଅ, କାରଣ ମୃତ୍ୟୁ ପରେ ଆଉ ସେ ସୁଯୋଗ ମିଳିବ ନାହିଁ। ଏହି ଜୀବନ ଆମର କ୍ଷଣସ୍ଥାୟୀ, ମୃତ୍ୟୁ ପରେ କିନ୍ତୁ ତାହା ଦୀର୍ଘସ୍ଥାୟୀ। ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି କିଏ? ଯିଏ ସେହି ଦୀର୍ଘସ୍ଥାୟୀ ଜୀବନ ଚାହେଁ ସେ ପ୍ରକୃତରେ ବୁଦ୍ଧିମାନ। ବାଇବଲ କୁହେ, ସର୍ବଜଗତ ପାଇ ମନୁଷ୍ୟ ଯଦି ତାର ଆତ୍ମାକୁ ହଜାଏ, ତହିଁରେ ତାର କି ଲାଭ?